ନମସ୍କାର, ମୁଁ ମାମିନା ରାଉତ ସ୍ମାର୍ଟ ଜ୍ୟୋତିଷ କାର୍ଯ୍ୟାଳୟରୁ କହୁଛି। ଆମ ସାହିରେ ଅଳିଆର ବହୁତ ସମସ୍ୟା ଅଛି। ଏଠି ବହୁତ ଜାଗାରେ ଅଳିଆ ଗଦା ହେଇକି ରହୁଛି। ବିଏମ୍ସି ଗାଡି କିଛି ଆସୁନାହିଁ, ତ ନ ଆସିବା କାରଣରୁ ବହୁତ ଅପରିଷ୍କାର ଯୋଗୁଁ ବହୁତ ରୋଗ ବ୍ୟାପୁଛି। ଡ୍ରେନ୍ ବି ସମୟ ଠିକ୍ ସମୟରେ ସଫା ହଉନି, ଟୋଟାଲି କହିବାକୁ ଗଲେ ଟୋଟାଲି ସଫା ହିଁ ହଉନି। ଏହାଦ୍ୱାରା ବହୁତ ସମସ୍ୟା ହଉଛି, ଯାହାକି ଡେଙ୍ଗୁ ଯୋଗୁଁ ଡେଙ୍ଗୁର ସମ୍ଭାବନା ଅଛି, ଯକ୍ଷ୍ମାର ସମୟରେ ବହୁତ କିଛି ରୋଗର ସମ୍ଭାବନା ଅଛି। ଆମେ ଚାହୁଁଛୁ ଆମର ଏହି ସମସ୍ୟା ଦୂର କରାଯାଉ।